26:2 ଯୀଶୁଙ୍କ ସ୍ୱର୍ଗହରଣ 10 ଦିନ ପରେ ତାଙ୍କ ଶିଷ୍ୟମାନେ ଗୋଟିଏ ଗ୍ରହରେ ଥିଲେ। ଏହି ଛବି ସେମାନଙ୍କ ଉପରେ ପବିତ୍ରାତ୍ମା ଅବତରଣ କରିବା ବିଷୟ ଦେଖାଏ। ଅକସ୍ମାତ୍ ଆକାଶରୁ ପ୍ରଚଣ୍ଡ ପବନ ଶବ୍ଦ ହେଲା। ଲୋକମାନେ ଅଗ୍ନିର ଯିବା ଦେଖିଲେ, ତାହା ଅଧିକ ହୋଇ ସେଠାରେ ଥିବା ସମସ୍ତ ଶିଷ୍ୟମାନଙ୍କୁ ସ୍ପର୍ଶ କଲା। ତହିଁରେ ଯୀଶୁଙ୍କ ପ୍ରତିଜ୍ଞାତ ଈଶ୍ୱରଙ୍କ ପବିତ୍ର ଆତ୍ମାରେ ସେମାନେ ପୂର୍ଣ୍ଣ ହେଲେ। ସେମାନେ ଶକ୍ତି ପ୍ରାପ୍ତ ହୋଇ ପର ଭାଷାରେ କଥା କହିପାରିଲେ।